ସାଉଣ୍ଡ ହେଲା ଏବେ ଆପଣ କହିବେ।
ମୁଁ ପ୍ରଭାତ କୁମାର ସାହୁ ପାଞ୍ଚ ନମ୍ବର ୱାର୍ଡ ଡୋମଇ ସାହିରୁ କହୁଛି। ଏଠାରେ ଷ୍ଟ୍ରିଟ୍ ଲାଇଟ୍ ର ବହୁତ ତିନି ଚାରିଟା ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ବହୁତ ଦିନ ହେଲା କମ୍ପ୍ଲେନ୍ କଲୁଣି, କେହି ଶୁଣୁନାହାନ୍ତି। ତେଣୁ ଆପଣଙ୍କ ଜନହିତ ବାଣୀରେ ଏଇ ଅଭିଯୋଗ କରୁଛି ଯେ ଟିକେ ଶୀଘ୍ର କରାଯିବା ପାଇଁ।
ଯେକୌଣସି